आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ଭାରତ ସଂକଳ୍ପବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କେତେକ ଆଗୁଆ ଅଞ୍ଚଳ ଏବଂ ସେନା ପୋଷ୍ଟକୁ ପରିଦର୍ଶନ କଲେ ସେନା ମୁଖ୍ୟ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ ବ୍ରାଜିଲ ମଧ୍ୟରେ ସଙ୍ଗ୍ରିଲା ଆଲୋଚନା ବୈଠକ ଅନୁଷ୍ଠିତ। ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା। ଅପରାଧୀଙ୍କ ପାଇଁ ଏହି ଆହ୍ୱାନ ମୃତ୍ୟୁଘଣ୍ଟି ପ୍ରମାଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ଭାରତ ସଂକଳ୍ପବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି।
ଅପରେସନ ସିନ୍ଦୁର कि आतंकवादियों के जरिए छद्म युद्ध प्रॉक्सी वॉर नहीं चलेगा। अब घर में घुसकर भी मारेंगे और जो आतंकियों की मदद करेगा उसको भी इसकी भारी कीमत चुकानी पड़ेगी।
ଭୋପାଳର ଜମ୍ପୁରୀ ମୈଦାନଠାରେ ଲୋକମାତା ଦେବୀ ଅହିଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ମହିଳା ସଶକ୍ତିକରଣ ମହାସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ସିନ୍ଦୁର ଭାରତର ସାହସିକତାର ପ୍ରତୀକ ପାଲଟିଛି। ଭାରତୀୟ ସେନା ଶହ ଶହ କିଲୋମିଟର ଦୂରରେ ଥିବା ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କରିଛି। ଭାରତର ଇତିହାସରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ଼ ସଫଳତା। ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳା ନେତୃତ୍ୱାଧୀନ ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାରଙ୍କର ପ୍ରତ୍ୟେକ ପ୍ରମୁଖ ଯୋଜନାର କେନ୍ଦ୍ରବିନ୍ଦୁ ଭାବେ ମହିଳା ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜବ୍ ମହିଳା କି ଅପନି ଆୟ ହୋତି ହେ ତୋ ଘର ମେ ଉସକା ସ୍ୱାଭିମାନ ଔର ବଢ଼ ଜାତା ହେ ଘର କେ ନିର୍ଣ୍ଣୟୋ ମେ ଉସକି ସହଭାଗିତା ଔର ବଢ଼ ଜାତି ହେ। बीते 11 वर्षों में हमारी सरकार ने देश की महिलाओं को आर्थिक रूप से सशक्त करने के लिए निरंतर काम किया।
ପ୍ରଧାନମନ୍ତ୍ରୀ କହିଛନ୍ତି ଇନ୍ଦୋର ମେଟ୍ରୋ ଓ ଏବଂ ସତନା ନାଗତିଆ ବିମାନ ବନ୍ଦରର ଉଦ୍ଘାଟନ କରାଯାଇଛି। ମଧ୍ୟପ୍ରଦେଶରେ ଏହିସବୁ ପ୍ରକଳ୍ପ ସୁବିଧା ସୁଯୋଗକୁ ସୁବ୍ୟବସ୍ଥିତ କରିବା ସହ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ନିଯୁକ୍ତି କ୍ଷେତ୍ର ମଧ୍ୟ ଗତିଶୀଳ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 124 ଏକର ଜମିରେ 60 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଦତିଆ ଏବଂ 37 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସତନା ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି। ଇନ୍ଦୋରଠାରେ ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ସ୍ୱତନ୍ତ୍ର 300 ଟଙ୍କାର ମୁଦ୍ରାକୁ ଉନ୍ମୋଚନ କରିଛନ୍ତି। ଅହିଲ୍ୟାବାଈ ହୋଲକରଙ୍କ ପ୍ରତିଛବି ଥିବା ଏହି ମୁଦ୍ରା ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ମଧ୍ୟପ୍ରଦେଶରେ 1271 ନୂଆ ଅଟଳ ଗ୍ରାମସେବା ସଦନ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏହାଦ୍ୱାରା ବିଭିନ୍ନ ଗ୍ରାମପଞ୍ଚାୟତକୁ ସ୍ଥାୟୀ ପକ୍କା ଘର ମିଳିପାରିବ। ଗୋଲ୍ଡି ଭାଷାକୁ ସଂରକ୍ଷଣ କରିବା ଏବଂ ମାନବ ଚାଲାଣରୁ ମହିଳାଙ୍କୁ ଉଦ୍ଧାର କରିବାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛତିଶଗଡ଼ ବସ୍ତର ଅଞ୍ଚଳର ଡକ୍ଟର ଜୟମତୀ କଶ୍ୟପଙ୍କୁ ଦେବୀ ଅହିଲ୍ୟାବାଈ ହୋଲକର ପୁରସ୍କାରରେ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଛନ୍ତି। ଜାମ୍ମୁ ଏବଂ କାଶ୍ମୀରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାଜୌରୀ ଜିଲ୍ଲାର ସୁନ୍ଦରବାଣୀ ସେକ୍ଟରରେ ନିୟନ୍ତ୍ରଣ ଲେଖା ପାଖରେ ଥିବା ଆଗୁଆ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକ ବୁଲି ଦେଖିବା ବେଳେ ଏଠାରେ ନିୟୋଜିତ ୟୁନିଟ୍ଗୁଡ଼ିକର କାର୍ଯ୍ୟକ୍ରମ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଥିଲେ। ଜେନେରାଲ ଦ୍ୱିବେଦୀଙ୍କ ଗସ୍ତ ସମୟରେ ପ୍ରଚଳିତ ସୁରକ୍ଷା ପରିସ୍ଥିତି ଏବଂ କାର୍ଯ୍ୟକ୍ଷମ ଗତିଶୀଳତା ବିଷୟରେ ଫର୍ମେସନ କମାଣ୍ଡରମାନେ ତାଙ୍କୁ ସୂଚନା ଦେଇଥିଲେ। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ସୀମାବର୍ତ୍ତୀ ଅଞ୍ଚଳରେ ରଣନୈତିକ ପରିବେଶ ଏବଂ ବିଭିନ୍ନ ପ୍ରକାର ଆହ୍ୱାନର ମଧ୍ୟ ସମୀକ୍ଷା କରାଯାଇଥିଲା। ସୈନିକମାନଙ୍କ ସହିତ ଆଲୋଚନା କରି ସେନା ମୁଖ୍ୟ ଅପରେସନ ସିନ୍ଦୁର ସମୟରେ ସେମାନଙ୍କର ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ଦ୍ୱିବେଦୀ ବିଭିନ୍ନ ପଦାଧିକାରୀଙ୍କ ବୃତ୍ତି ସମର୍ପଣ ଭାବ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସୈନିକମାନେ ସର୍ବଦା ବିକଶିତ ହେଉଥିବା ସୁରକ୍ଷା ପରିଦୃଶ୍ୟ ମଧ୍ୟରେ ସତର୍କତା ଏବଂ ଆଗୁଆ ପ୍ରସ୍ତୁତି ବଜାୟ ରଖିବା ଉପରେ ସେ ଜୋର୍ ଦେଇଥିଲେ। ବିପଦକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ପାଇଁ ସେ ସେନାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଜାତୀୟ ସାର୍ବଭୌମତ୍ୱକୁ ସୁରକ୍ଷା ଦେବ ବୋଲି ଶ୍ରୀ ଦ୍ୱିବେଦୀ ମତବ୍ୟକ୍ତ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ମିଜୋରାମର ଲଙ୍ଗରତଲାଇ ସହରରେ ଭୂସ୍ଖଳନ ଫଳରେ ଏକ ହୋଟେଲ ସମେତ 6 ଘର ଭୁଶୁଡ଼ି ପଡ଼ିଛି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ସୀମା ନିକଟବର୍ତ୍ତୀ ବଜାର ଭେଙ୍ଗ ଏବଂ ଚାନ୍ଦମାରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବହୁ ଲୋକଙ୍କର ମୃତାହତ ହେବାର ଆଶଙ୍କା ରହିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ତୃତୀୟ ଭାରତୀୟ ରିଜର୍ଭ ବାଟାଲିୟନ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ସୂଚନା ମିଳିଛି। ମିଜୋରାମଠାରେ ଗତକାଲିଠାରୁ ପ୍ରବଳ ବର୍ଷା ହେବା ଫଳରେ କେତେକ ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ଜଣାପଡ଼ିଛି। ଭାରତ ଏବଂ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସଙ୍ଗରିଲା ଆଲୋଚନା ବୈଠକ 2025 ଅନୁଷ୍ଠିତ ହୋଇଯାଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିକାଶ ଏବଂ ସ୍ଥିରତା ଓ ପ୍ରତିବଦ୍ଧତା ସ୍ୱରୂପ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଭାରତୀୟ ସଶସ୍ତ ସେନା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ ବ୍ରାଜିଲ ସେନାର ମୁଖ୍ୟ ଆଡମିରାଲ ଆଗୁଆର ଫାଇରେଙ୍କ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ନେଇ ମଧ୍ୟ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ଆଞ୍ଚଳିକ ସୁରକ୍ଷା, ସାମୁଦ୍ରିକ ସ୍ୱାଧୀନତା ଏବଂ ସ୍ଥାୟୀ ବିକାଶ ଉପରେ ଉଭୟ ପକ୍ଷ ଆଲୋଚନାରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ ସ୍ୱରୂପ 7 ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ସର୍ବଦଳୀୟ ପ୍ରତିନିଧି ଦଳ ଆଜି କଲମ୍ବିଆକୁ ଗସ୍ତ କରିଛନ୍ତି। କଲମ୍ବିଆର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ରୋଜା ଏଲଣ୍ଡୋ ଭିଲା ଭିସେନ୍ସିଓ ଏବଂ ଏସିଆ ପ୍ରଶାନ୍ତ ମହାସାଗର କ୍ଷେତ୍ର ସହିତ ଜଡ଼ିତ ତାଙ୍କର ବରିଷ୍ଠ ସହକର୍ମୀମାନଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଥରୁର୍ କହିଛନ୍ତି ଯେ ସାମ୍ପ୍ରତିକ ଘଟଣାବଳୀ ପ୍ରତି ଭାରତର ଦୃଷ୍ଟିଭଙ୍ଗୀ ବଦଳିଛି। ପାକିସ୍ତାନ ପ୍ରତି ସହାନୁଭୂତି ଜଣାଇବା ସହ କଲମ୍ବିଆର ବିବୃତ୍ତିରେ ସେ ନିରାଶ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ କଲମ୍ବିଆର ମନ୍ତ୍ରୀମାନେ ତାଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି, ଭାରତର ସ୍ଥିତିକୁ ସଠିକ୍ ଭାବେ ବୁଝାଯିବା ସହ ସମର୍ଥନ ମଧ୍ୟ ଜଣାଇଛନ୍ତି। ଡିଏମ୍କେ ସାଂସଦ କାନିମୋଝିଙ୍କ ନେତୃତ୍ୱରେ ଅନ୍ୟ ଏକ ସର୍ବଦଳୀୟ ପ୍ରତିନିଧି ଦଳ ସମ୍ପ୍ରତି ଲାଟିଭିଆ ଗସ୍ତରେ ଅଛନ୍ତି। ଗତକାଲି ରିଗାର ଜାତୀୟ ପାଠାଗାରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏହି ପ୍ରତିନିଧି ଦଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା କେବଳ ଦେଶର ରଣନୈତିକ ସ୍ୱାୟତ୍ତତା ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ନୂଆଦିଲ୍ଲୀରେ ପ୍ରତିରକ୍ଷା ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଛନ୍ତି ଯେ ଭାରତ 2015 ଶୀର୍ଷ ଆମଦାନୀକାରୀ ଏବେ ଶୀର୍ଷ 25 ରପ୍ତାନୀକାରୀଙ୍କ ମଧ୍ୟରୁ ଅନ୍ୟତମ ଦେଶ ହୋଇପାରିଛି। ସେ କହିଛନ୍ତି 100 ଅଧିକ ଭାରତୀୟ କମ୍ପାନୀ ଏବେ କ୍ଷେପଣାସ୍ତ୍ର, ରକେଟ୍ ଲଞ୍ଚର, ସିମୁଲେଟର, ସଶସ୍ତ ଯାନ, ଡୋର୍ନିୟର ବିମାନ, ବିଭିନ୍ନ ପ୍ରକାରର ଜାହାଜ ଏବଂ ଅଫ୍ସୋର୍ ପାଟ୍ରୋଲ୍ ଜାହାଜ ସମେତ ପ୍ରତିରକ୍ଷା ଉତ୍ପାଦ ଏବେ 100 ଉର୍ଦ୍ଧ୍ୱ ଦେଶକୁ ରପ୍ତାନୀ କରୁଛି। ଶ୍ରୀ ସିଂହ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ କ୍ରୟ ଚକ୍ରରେ କିଛି ପ୍ରକ୍ରିୟା ପାଇଁ ସମୟସୀମାକୁ ହ୍ରାସ ମଧ୍ୟ କରିଛି। ଏତଦ୍ବ୍ୟତୀତ ଘରୋଇ ଶିଳ୍ପଗୁଡ଼ିକୁ ଗବେଷଣା ଏବଂ ବିକାଶ ଉପରେ ଧ୍ୟାନ ଦେବା ସହିତ ପୁଞ୍ଜି ଉପକରଣ, ଯନ୍ତ୍ରପାତି ଏବଂ ଇଞ୍ଜିନିୟରିଂ ଶକ୍ତିରେ ନିବେଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ରେ ଅହମ୍ମଦାବାଦରେ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ସ୍ଥାନ ନିଶ୍ଚିତ କରିଛି। ଗତକାଲି ଚଣ୍ଡୀଗଡ଼ର ମହାରାଜା ୟଜବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ଏଲିମିନେଟର୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 20 ରନ୍ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଆଗାମୀ 2-3 ଦିନ ମଧ୍ୟରେ ଦେଶର ପୂର୍ବ, ପଶ୍ଚିମ, ମଧ୍ୟ ଏବଂ ଉତ୍ତର ପୂର୍ବ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ପର୍ଯ୍ୟନ୍ତ ଉପହିମାଳୟ, ପଶ୍ଚିମବଙ୍ଗ, ସିକିମ୍, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଭଳି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ଭାରତ ସଂକଳ୍ପବଦ୍ଧ ବୋଲି କହିଲେ ପ୍ରଧାନମନ୍ତ୍ରୀ। ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କେତେକ ଆଗୁଆ ଅଞ୍ଚଳ ଏବଂ ସେନାପୋଷ୍ଟକୁ ପରିଦର୍ଶନ କଲେ ସେନାମୁଖ୍ୟ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ ବ୍ରାଜିଲ ମଧ୍ୟରେ ସଙ୍ଗରିଲା ଆଲୋଚନା ବୈଠକ ଅନୁଷ୍ଠିତ। ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 3 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।